आकाशवाणी संवाद पढ़ुछन्ति सुभाष चंद्र शतपथी। मुख्य संवाद, देशर कृषक मानकु विकसित भारतर प्रमुख बिंधाणी भावे गढ़ी तोलिबा पई सरकारंक प्रतिबद्धता को दोहराइले प्रधानमंत्री। देशर समस्त विद्यालय गुड़िकु यूपीआई माध्यमरे देय ग्रहण लागि केन्द्र शिक्षा मंत्रालयर परामर्श। पश्चिमबंगर एक घरोई मेडिकल कॉलेज गणदुष्कर्म घटनारे पुलिस को रिपोर्ट मागिले जातीय महिला आयोग। सेसेल्सर नवनिर्वाचित राष्ट्रपति पैट्रिक हर्मिनीको शुभेच्छा जणाइले प्रधानमंत्री नरेन्द्र मोदी। एवं आईसीसी महिला एक दिवसीय विश्वकप क्रिकेट प्रतियोगितारे आज मुहांमुही हेबे भारत और ऑस्ट्रेलिया। देशर कृषक मानकु विकसित भारतर प्रमुख बिंधाणी भावे गढ़ी तोलिबा पई सरकारंक प्रतिबद्धता को दोहराइले प्रधानमंत्री। प्रधानमंत्री नरेन्द्र मोदी कहिछन्ति प्रधानमंत्री धनधान्य कृषि योजना एवं डाली क्षेत्र में आत्मनिर्भरता मिशन देशर लक्ष लक्ष चाषी भाग्य परिवर्तन आणिब। श्री मोदी कहिछन्ति एही योजना आत्मनिर्भरशीलता ग्रामीण सशक्तिकरण एवं कृषि नवसृजनर एक नूतन युग आरंभ करने रूपरेख प्रस्तुत करा जायछि।
देश की आत्मनिर्भरता के लिए किसानों के कल्याण के लिए दो महत्वपूर्ण नई योजनाओं की शुरुआत हो रही है। पहली प्रधानमंत्री धन धान्य कृषि योजना और दूसरी दलहन आत्मनिर्भरता मिशन। ये दो योजनाएं भारत के करोड़ों किसानों का भाग्य बदलने का काम करेगी। इन योजनाओं पर भारत सरकार करीब 35,000 करोड़ रुपए से ज्यादा खर्च करने वाली है।
गतकाली नुआदिल्लीरे प्रधानमंत्री 42,000 कोटी टंकारु अधिक मूल्यर अनेक योजनार शुभारंभ करि कहिछन्ति गत 11 वर्ष मध्यरे देशर कृषि रप्तानी प्राय द्विगुणित होइछि। सेहिपरि खाद्यशस्य उत्पादन मध्य प्राय 90 नियुत मेट्रिक टन वृद्धि पाइछि। देशर समस्त राज्य और केन्द्रशासित अंचल विद्यालयगुड़ी यूपीआई माध्यम आडमिशन एवं परीक्षा देय ग्रहण करने लगे केन्द्र शिक्षा मंत्रालय परामर्श दे। प्रशासनिक व्यवस्थार आधुनिकीकरण एवं अभिभावक और छात्र छात्री लगी व्यवस्था सहजरे देय प्रदान करा। शिक्षा मंत्रालय पक्ष एनसीईआरटी सीबीएसई केवीएस और एनभीएस कर्तृपक्ष एक पत्र जरिया यूपीआई व्यवहार नहीं सचेतनता सृष्टि लागि परामर्श दिया जाइछि। मंत्रालय पक्षरु कुहा जाइछि जे यूपीआई माध्यमरे देय ग्रहण करिबा द्वारा एहा स्वच्छ ओ स्पष्ट होइ परिबो। पश्चिमबंगर दुर्गापुरस्थित एक घरोई मेडिकल कॉलेजरे जणे छात्रीको गणदुष्कर्म घटनारे जातीय महिला आयोग पश्चिमबंग पुलिसको 5 दिन मध्यरे रिपोर्ट तलब करिछन्ति। सेही कॉलेजरे पढ़ुथवा ओडिसारा जणे छात्रीको 3 जण बलात्कार करिथिबार अभियोग होइथिला। एही अपराधीमानक विरुद्धरे तुरंत कार्यानुष्ठान ग्रहण करिबाकु ओडिसार मुख्यमंत्री मोहन चरण माझी तांको पश्चिमबंग प्रतिपक्ष ममता बानर्जीको अनुरोध करिछन्ति। पीड़िता जणक कॉलेज हस्पिटालरे चिकित्साधीन अछन्ति एवं पुलिस को तांकर बयान देछन्ते। जातीय महिला आयोग अध्यक्षा विजय राहत अभियुक्त को तुरंत गिरफ्त करिया पई पश्चिमबंग पुलिस महानिर्देशक को चिट्ठी लिखिछन्ते। जातीय महिला कमिशन एही घटनार निज आड़ तदंत आरंभ करिछन्ते। सामाजिक गणमाध्यम पोस्टरे जातीय महिला आयोग एने सूचना देछन्ते। आयोग सदस्य डॉक्टर अर्चना मजुमदार गतकाली दुर्गापुर घरोई मेडिकल कॉलेज परिदर्शन करथिले। इतिमध्यरे पश्चिमबंग पुलिस घटनारे संश्लिष्ट 3 जणकु गिरफ्त करिछि। कानाडार वैदेशिक व्यापार मंत्री अनिता आनंद आज संध्यारे 3 दिनिया भारत गस्तरे आसी नुआदिल्ली रे पहुंचिबे। से आसंता काली वैदेशिक मंत्री डॉक्टर एस जयशंकर सह आलोचना करिबे एवं वाणिज्य और शिल्प मंत्री पीयूष गोयल को मध्य भेटिबे। वाणिज्य विविधता शक्ति रूपांतरण एवं सुरक्षा भली प्रसंगरे रणनैतिक सहयोग पाई एक ढांचा प्रतिष्ठा करिबा दिगरे उभय देश अग्रसर हेबा समयरे एही बैठक अनुष्ठित होउछि। श्रीमती आनंद मुंबई गस्त करी सेठारे कानाडा एवं भारतरे निवेश निजुक्ति सृष्टि एवं आर्थिक सुजोग को समर्थन करिबा दिगरे कार्य करुथवा कानाडा एवं भारतीय फार्म गुड़िक सहित साक्षात करिबार कार्यसूची रहिछि। आपण माने संवाद सुनुछंती आकाशवाणी रो। ସେସେଲ୍ସର ବିରୋଧୀ ଦଳ ନେତା ପ୍ୟାଟ୍ରିକ୍ ହର୍ମିନି ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ବର୍ତ୍ତମାନର ନେତା ୱାଭେଲ୍ ରାମ କଲୱାନ୍ଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ରେ ପରାସ୍ତ କରିଛନ୍ତି। ହର୍ମିନିଙ୍କୁ 52.7% ଭୋଟ୍ ମିଳିଥିବା ବେଳେ ରାମ କଲୱାନ୍ 47.3% ଭୋଟ୍ ପାଇଛନ୍ତି। ହର୍ମିନି ୟୁନାଇଟେଡ୍ ସେସେଲ୍ସ ପାର୍ଟିର ପ୍ରତିନିଧିତ୍ୱ କରୁଛନ୍ତି, ଯାହା 2020ରେ କ୍ଷମତା ହରାଇବା ପୂର୍ବରୁ 4 ଦଶନ୍ଧି ଧରି ଦେଶକୁ ନେତୃତ୍ୱ ଦେଇଥିଲା। ଗତମାସରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସଂସଦରେ ବହୁମତ ହାସଲ କରିବା ପରେ ହର୍ମିନିଙ୍କ ବିଜୟ ତାଙ୍କ ଦଳକୁ ସରକାର ଗଠନ ପାଇଁ କ୍ଷମତା ପ୍ରଦାନ କରୁଛି। ସେସେଲ୍ସରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମହାସାଗରର ଜଳ ଏକ ସହଭାଗୀ ଐତିହ୍ୟ ଏବଂ ଉଭୟ ରାଷ୍ଟ୍ରର ଲୋକଙ୍କ ଆକାଂକ୍ଷା ଏବଂ ଆବଶ୍ୟକତାକୁ ପୋଷଣ ପ୍ରଦାନ କରୁଛି। ରାଜଧାନୀ କାବୁଲ ସମେତ ଆଫଗାନିସ୍ତାନ ଅଞ୍ଚଳରେ ପାକିସ୍ତାନୀ ବିମାନ ଆକ୍ରମଣ କରିବା ପରେ ତାଲିବାନ ବାହିନୀ 15 ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି ଏବଂ ଅନେକଙ୍କୁ ବନ୍ଦୀ କରିଛି। ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ତାଲିବାନକୁ ଆକ୍ରମଣ ପରେ ଗତ ରାତିରେ ପାକିସ୍ତାନ ଆଫଗାନିସ୍ତାନ ସୀମାରେ ତୀବ୍ର ସଂଘର୍ଷ ଆରମ୍ଭ ହୋଇଥିଲା। ହେଲମଣ୍ଡ ପ୍ରଦେଶ ସରକାରଙ୍କ ମୁଖପାତ୍ର ମୌଲାଇ ମହମ୍ମଦ କାସିମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବରହମପୁର ଜିଲ୍ଲାରେ ଡୁରାଣ୍ଡ ରେଖା ନିକଟରେ ଆଫଗାନ ବାହିନୀ ଦ୍ୱାରା ଗତକାଲି ହୋଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ 15 ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ଚୀନ୍ ସାମଗ୍ରୀ ଉପରେ 100% ଶୁଳ୍କ ଲଗାଇବା ନିଷ୍ପତ୍ତିକୁ ନେଇ ଚୀନ୍ ଆମେରିକାକୁ ସମାଲୋଚନା କରିଛି। ୱାଶିଂଟନ୍ର ଏହି ପଦକ୍ଷେପକୁ ଚୀନ୍ ଦୋମୁହାଁ ନୀତି ବୋଲି କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 1 ନଭେମ୍ବର କାର୍ଯ୍ୟକାରୀ ହେବାକୁ ଥିବା ଅତିରିକ୍ତ ଶୁଳ୍କ ଘୋଷଣା କରିବା ପରେ ଚୀନ୍ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ଚଳିତ ମାସର ଶେଷ ଭାଗରେ ଏକ ଯୋଜନାବଦ୍ଧ ବୈଠକକୁ ବାତିଲ କରିବାକୁ ୱାଶିଂଟନ୍ ଧମକ ଦେଇଛି। ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଚୀନ୍ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଏଥିସହ ଜଡ଼ିତ ସାମଗ୍ରୀ ଉପରେ ରପ୍ତାନୀ ନିୟନ୍ତ୍ରଣ ପଦକ୍ଷେପ ଜାରି କରିଛି। ଗାଜାରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ଚୂଡ଼ାନ୍ତ ଲକ୍ଷ୍ୟରେ ଆସନ୍ତାକାଲି ଇଜିପ୍ଟର ଲୋହିତ ସାଗରର ରିସର୍ଟ ସାମୁଏଲ୍ ଶେଖ୍ରେ ଏକ ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହା ଏଲ୍ ସିସି ଘୋଷଣା କରିଛନ୍ତି। ଇଜିପ୍ଟ ରାଷ୍ଟ୍ରପତି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ଙ୍କ ସମେତ 20ରୁ ଅଧିକ ଦେଶର ନେତା ଏକତ୍ରିତ ହେବେ। ଇଜିପ୍ଟ କତାର ତୁର୍କୀ ଏବଂ ଆମେରିକାର ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ 3 ଦିନ ଧରି ଚାଲିଥିବା ଆଲୋଚନା ପରେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଗତ ଶୁକ୍ରବାର ଦିନ କାର୍ଯ୍ୟକାରୀ ହୋଇଛି। ଭାରତୀୟ ଜନତା ପାର୍ଟି ଜାମ୍ମୁ ଏବଂ କାଶ୍ମୀରରୁ ଆଗାମୀ 2 ବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ 3 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ଗୁଲାମ ମହମ୍ମଦ ମୀର, ରାକେଶ ମହାଜନ ଏବଂ ସତପାଲ ଶର୍ମା ଅଛନ୍ତି। ଚଳିତ ମାସ 24 ତାରିଖରେ କେନ୍ଦ୍ରଶାସିତ ଅଞ୍ଚଳ 4ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥର ଖେଳ ସମ୍ବାଦ ଉଦୟଙ୍କଠାରୁ
ଧନ୍ୟବାଦ ସୁବାସ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ ବିଶ୍ୱକପ୍ ମ୍ୟାଚ୍ରେ ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ବିଶାଖାପାଟନମର ଏସିଏ ଭିଡିସି କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ 3ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତ ଚଳିତ ବିଶ୍ୱକପ୍ରେ 3ଟି ମ୍ୟାଚ୍ ଖେଳି 2ଟି ବିଜୟ ଗୋଟିଏ ପରାଜୟ ସହ 4 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ 3ଟି ମ୍ୟାଚ୍ରୁ 2ଟି ବିଜୟ ସହ 5 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଦଳର ଖେଳାଳିମାନେ ଭଲ ଫର୍ମରେ ଥିବାରୁ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା କରୁଛନ୍ତି। ସେହିପରି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ତଥା ଚୂଡ଼ାନ୍ତ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 248 ରନ୍ କରି ଫଲନ୍ର ଶିକାର ହୋଇଛି। ଆଜି ୱେଷ୍ଟଇଣ୍ଡିଜ୍ ଗତକାଲିର ସ୍କୋର 4 ୱିକେଟ୍ ବିନିମୟରେ 140 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା, ତେବେ କୌଣସି ଖେଳାଳି କ୍ରିଜ୍ରେ ବେଶୀ ସମୟ ତିଷ୍ଠି ପାରିନଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ 5ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା 3ଟି ଏବଂ ବୁମ୍ରା ଓ ସୁରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ ଫଲନ୍ର ଶିକାର ହେବା ପରେ ତା'ର ଦ୍ୱିତୀୟ ଇନିଂସରେ 1 ୱିକେଟ୍ ହରାଇ 32 ରନ୍ ସଂଗ୍ରହ କରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ଉଦୟନାଥ ସ୍ୱାଇଁ।
ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର କୃଷକମାନଙ୍କୁ ବିକଶିତ ଭାରତର ପ୍ରମୁଖ ବିନ୍ଧାଣୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ବିଦ୍ୟାଳୟଗୁଡ଼ିକୁ UPI ମାଧ୍ୟମରେ ଦେୟ ଗ୍ରହଣ ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପରାମର୍ଶ। ପଶ୍ଚିମବଙ୍ଗର ଏକ ଘରୋଇ ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାରେ ପୋଲିସକୁ ରିପୋର୍ଟ ମାଗିଲେ ଜାତୀୟ ମହିଳା ଆୟୋଗ। ସେସେଲ୍ସର ନବନିର୍ବାଚିତ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।